ହ୍ୟାଲୋ ଆଜ୍ଞା, ମୋ ନାଁ ବିଷ୍ଣୁପ୍ରିୟା ସାହୁ, ଆଉ ମୁଁ ଭଗବତୀ ଇଏ ମଠରୁ କହୁଛି, 50 ନମ୍ବର ୱାର୍ଡରୁ। ଆଉ ମୋର 2 ହ୍ୟାଣ୍ଡପମ୍ପ ଛୁଆ ଅଛନ୍ତି, ପୁଅ ଗୋଟେ ଝିଅ ଗୋଟେ, କିନ୍ତୁ ଆମେ 4 ମାସ 5 ମାସ ହେଲା ପଇସା ପାଉନୁ, କି ଏପଟେ ଆସିକିରି ଟିକେ ଓଳାଓଳି କରିକିରି ଅଳିଆ ବି ମାସେ ହେଲା ଉଠଉ ନାହାନ୍ତି। ଆଉ ଆପଣ ଟିକେ କିଛି ସାହାଯ୍ୟ କଲେ ଆମେ ଟିକେ ଇଏ ହୁଅନ୍ତୁ।